ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ ହେଲା ଆରମ୍ଭ। ସାଧାରଣ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ରାଜ୍ୟସ୍ତରୀୟ ପ୍ରବର୍ତ୍ତନ କମିଟି ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଜ୍ୟର ସରକାରୀ ସ୍କୁଲ୍ଗୁଡ଼ିକରେ ପିଏମ୍ସି ସ୍କୁଲ୍ ଯୋଜନା ଲାଗୁ କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ଏବଂ ରାଜ୍ୟର ପଶ୍ଚିମ, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗର ସୂଚନା। ଏଥର ବିସ୍ତୃତ ସମ୍ବାଦ, ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88 ଆସନ ନିମନ୍ତେ ଏପ୍ରିଲ 26 ତାରିଖରେ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ଼, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ବ୍ୟତୀତ ମଣିପୁରର ଗୋଟିଏ ଆସନ ରହିଛି। ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଗତକାଲି ଶେଷ ଦିନ ଥିଲା। ଏହି ପର୍ଯ୍ୟାୟରେ 17 ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନ ପାଇଁ ଆସନ୍ତା ମାସ 19 ତାରିଖରେ ଭୋଟ୍ଗ୍ରହଣ କରାଯିବ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ପ୍ରବର୍ତ୍ତନ କମିଟିର ଏକ ସମନ୍ୱୟ ବୈଠକ ଭୁବନେଶ୍ୱରର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାରେ ରହିଥିବା ଯାଞ୍ଚ ଓ ଚଢ଼ଉ ଉପରେ ଶ୍ରୀ ଜେନା ଗୁରୁତ୍ୱାରୋପ କରିଥିଲେ। ଆନ୍ତଃରାଜ୍ୟ ସୀମାରେ ପୁଲିସ୍ ଚେକ୍ପୋଷ୍ଟ, ଅବକାରୀ ଚେକ୍ପୋଷ୍ଟ, ଜଙ୍ଗଲ ବିଭାଗ ଚେକ୍ପୋଷ୍ଟ ଭଳି ସ୍ଥାନଗୁଡ଼ିକରେ କଡ଼ା ନଜର ରଖିବା ସହିତ ବେଆଇନ ନଗଦ ଟଙ୍କା କାରବାର ଉପରେ ଦୃଷ୍ଟି ରଖିବା ପାଇଁ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆସନ୍ତା ମଇ ମାସ 20 ତାରିଖରେ ଭୋଟ୍ଗ୍ରହଣ ହେବ। ଝାରସୁଗୁଡ଼ା ଜିଲ୍ଲା ଅଧୀନରେ ଝାରସୁଗୁଡ଼ା ଓ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଜିଲ୍ଲାରେ ମତଦାନ ଲାଗି ମୋଟ 515 ମତଦାନ କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ 80 ସମ୍ପୂର୍ଣ୍ଣ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖୀ ମତଦାନ କେନ୍ଦ୍ର କରାଯାଇଛି। ସେହିଭଳି 103 ଆଦର୍ଶ ମତଦାନ କେନ୍ଦ୍ର, 10 ଯୁବ ମତଦାନ କେନ୍ଦ୍ର ଏବଂ 4 ଭିନ୍ନକ୍ଷମ ମତଦାନ କେନ୍ଦ୍ର ପ୍ରଶାସନ ତରଫରୁ କରାଯାଇଛି। ଜିଲ୍ଲାର ମୋଟ ମତଦାତାଙ୍କ ସଂଖ୍ୟା 4,43,035 ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 2,22,160 ଏବଂ ମହିଳା ଭୋଟରଙ୍କ ସଂଖ୍ୟା 2,20,800। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ 75 ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ନିର୍ବାଚନର ସୁପରିଚାଳନା ପାଇଁ ପୁଲିଂ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏ ସମ୍ପର୍କରେ ଆମ ଝାରସୁଗୁଡ଼ା ସମ୍ଭାଦଦାତାଙ୍କର ଏକ ରିପୋର୍ଟ।
ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି। ଏଥିପାଇଁ ଝାରସୁଗୁଡ଼ା ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ 2 ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି, ଝାରସୁଗୁଡ଼ା ଓ ବ୍ରଜରାଜନଗର। 6,67,869 ଜନସଂଖ୍ୟା ବିଶିଷ୍ଟ ଝାରସୁଗୁଡ଼ା ଜିଲ୍ଲାରେ 4,43,035 ଜଣ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରେ 2,22,160 ଜଣ ପୁରୁଷ ଓ 2,20,800 ଜଣ ମହିଳା ମତଦାତା ରହିଥିବା ବେଳେ 75 ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ଉଭୟ ନିର୍ବାଚନ ମଣ୍ଡଳୀରେ ମୋଟ 515 ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। 80 ସମ୍ପୂର୍ଣ୍ଣ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଖୀ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସେହିପରି 10 ଯୁବ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। 4 ଭିନ୍ନକ୍ଷମ ମତଦାନ କେନ୍ଦ୍ର, ଏପରି ମୋଟ 103 ଆଦର୍ଶ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏ ସମ୍ବନ୍ଧରେ ଉପଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ ସବ୍ୟସାଚୀ ପଣ୍ଡା କହନ୍ତି,
ଆମର ଯେମିତି ଟୋଟାଲ ଆମର ଜିଲ୍ଲାରେ 2 କନ୍ଷ୍ଟିଚୁଏନ୍ସି ମିଶେଇକି 515 ବୁଥ୍ ଅଛି। ଆମର ଝାରସୁଗୁଡ଼ା କନ୍ଷ୍ଟିଚୁଏନ୍ସିରେ ହେଉଛି 257 ଆଉ ଆମର ବ୍ରଜରାଜନଗର କନ୍ଷ୍ଟିଚୁଏନ୍ସି ହେଉଛି 258 ବୁଥ୍ ରହୁଛି, ମିଶିକି 515। ଆଉ ତ 515 ଆମର ଟୋଟାଲ 397 ଲୋକେସନରେ 515 ବୁଥ୍ ଅଛି। ଆମ ଜିଲ୍ଲାର ଟୋଟାଲ ଆପଣଙ୍କର ଏଜନ ମାନେ ଲାଷ୍ଟ 16/3 ଯୋଉଦିନ ଆମର ଲାଷ୍ଟ ପ୍ରେସ୍ ବ୍ରିଫ୍ ହେଇଥିଲା ସେଇଦିନର ଆମ ପାଖରେ ଫିଗର ଯୋଉଟା ଅଛି, ଟୋଟାଲ ଇଲେକ୍ଟର ଆମର ହେଉଛନ୍ତି 4,43,035। ଆମର ଏପିକ କଭରେଜ 100% ଅଛି ଏଜନ୍ ଡେଟ୍, ଯେତିକି ଲୋକ ଆପ୍ଲାଏ କରିଛନ୍ତି ଆମର ଇଲିଜିବୁଲ ଭୋଟର ଅଛନ୍ତି ସମସ୍ତଙ୍କୁ ଆମେ ଏପିକ ଦେଇସାରିଲୁଣି, ବଟ୍ ଇଟ୍ ଇଜ୍ କଣ୍ଟିନ୍ୟୁଅସ୍ ପ୍ରୋସେସ୍, ଏବେ ବି ଏଡିସନ୍ ଚାଲିଛି। ଆମର ଏଥର ବୁଥ ଗୁଡାକ ଡିଫରେଣ୍ଟ କାଟାଗୋରୀରେ ଗୋଟେ ସ୍ପେଶିଆଲ ମାନେ କରାହେଇଛି ଡ୍ରାଇଭ୍ ଲାଇକ୍ ଆମର ଯୋଉଟା ଆଗରୁ ପିଙ୍କ ବୁଥ କହୁଥିଲେ ଏବେ ସଖୀ ବୁଥ କୁହାହଉଛି ଯୋଉଟାକି ଫିମେଲ ସେଣ୍ଟ୍ରିକ ବୁଥ ଯୋଉଟା କୁହାହଉଛି 80 ହବ ଟୋଟାଲ ଜିଲ୍ଲାରେ ମାନେ ଇଚ୍ କନ୍ଷ୍ଟିଚୁଏନ୍ସିରେ 40-40 ରହୁଛି ସେଟା ଗୋଟେ ସ୍ପେଶିଆଲ ହେଇଛି ତା ସହିତ ଆମେ ୟୁଥ ମ୍ୟାନେଜ ବୁଥ 10 କରୁଛୁ ମାନେ ସେଇଠି ଆମର ଇନ୍ଷ୍ଟ୍ରକ୍ସନ ଅଛି ଯେ ୟୁଥ ମାନେ ହିଁ ଡ୍ୟୁଟି ରହିବେ ବିଲୋ 30 ଇୟର୍ସ ଆମର ଗୋଟେ ହାଇବ୍ରିଡ୍ ବୁଥ କନ୍ସେପ୍ଟ ଆସିଛି ଯୋଉଟାକି ମେଲ୍ ଫିମେଲ ମିଶିକି ଡ୍ୟୁଟି କରିବେ ସେଇଭଳିଆ 264 ବୁଥ ଅଛି ତ ଏଥର ସ୍ପେଶିଆଲ ଇନ୍କ୍ଲୁସିଭନେସ୍ ଯୋଉଟା କୁହାହଉଛି କମିଶନଙ୍କର ମୋଟୋ ତ ଆମେ ଡ୍ୟୁଟିରେ ବି ଇନ୍କ୍ଲୁସିଭନେସ୍ ଦେଖିବା ପାଇଁ ଚେଷ୍ଟା କରୁଛୁ ତ ସମସ୍ତଙ୍କୁ ଇନଭଲ୍ଭ କରିବା ପାଇଁ ଗୋଟେ ଚେଷ୍ଟା କରିଛୁ
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ କେନ୍ଦୁଝର ଜିଲ୍ଲାରେ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ମେ 25 ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ ଏଥିରେ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ଜିଲ୍ଲାର ସମସ୍ତ 6 ବିଧାନସଭା ଓ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ଲାଗି ମେ 25 ମତଦାନ ଅନୁଷ୍ଠିତ ହେବ ଏଥିଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମେ 6 ରଖାଯାଇଥିବା ବେଳେ 7 ପ୍ରାର୍ଥୀପତ୍ର ଯାଞ୍ଚ ଏବଂ 9 ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ କରାଯାଇଛି କେନ୍ଦୁଝର ଜିଲ୍ଲାରେ 13,61,661 ଜଣ ମତଦାତା ରହିଛନ୍ତି ସେଥିମଧ୍ୟରୁ 6,83,515 ଜଣ ପୁରୁଷ ଭୋଟର 6,88,060 ଜଣ ମହିଳା ଏବଂ 86 ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଛନ୍ତି ସେମାନଙ୍କ ମଧ୍ୟରୁ 12,484 ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ 35,536 ଜଣ ଯୁବ ଭୋଟର ଏବଂ 80 ବୟସରୁ ଅଧିକ 20,005 ଜଣ ଭୋଟର ରହିଛନ୍ତି ଜିଲ୍ଲାରେ 6 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 6 ରିଟର୍ଣ୍ଣିଂ ଅଫିସରଙ୍କ ସମେତ 1,720 ବୁଥ୍ରେ 12,384 ଜଣ ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ଅନ୍ୟପକ୍ଷରେ ସ୍ୱତନ୍ତ୍ର ଭାବେ 174 ସଖୀ ବୁଥ 30 ଯୁବ ବୁଥ 3 ଭିନ୍ନକ୍ଷମ ବୁଥ୍ ଏବଂ ଗୋଟିଏ ଏଥନିକ୍ ବୁଥ୍ କରାଯାଇଛି ଜାତୀୟ ରାଜପଥଗୁଡ଼ିକରୁ ଟୋଲ୍ ସଂଗ୍ରହ ପାଇଁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ସାଟେଲାଇଟ୍ର ଉପଯୋଗ କରି ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ତାଙ୍କ ମନ୍ତ୍ରଣାଳୟ ପଦକ୍ଷେପ ନେଉଛି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଜାତୀୟ ରାଜପଥଗୁଡ଼ିକରୁ ଟୋଲ୍ ସଂଗ୍ରହ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ 2024 ମାର୍ଚ୍ଚ ସୁଦ୍ଧା ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି ରାଜ୍ୟର ସରକାରୀ ସ୍କୁଲ୍ମାନଙ୍କରେ ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ମିଳିଥିବା ସୂଚନା ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ସହିତ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଝାମଣା ସ୍ୱାକ୍ଷରିତ ହେବା ପରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସ୍କୁଲ୍ଗୁଡ଼ିକରେ ପିଏମ୍ ଶ୍ରୀ ସ୍କୁଲ୍ ଯୋଜନା ଲାଗୁ କରାଯିବ ଚଳିତ ଆର୍ଥିକ ବର୍ଷର ଶେଷ 2 30-31 ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ ଏହି 2 ଶନିବାର ଏବଂ ରବିବାର ଥିଲେ ମଧ୍ୟ ସରକାରୀ ଦେୟ ଓ ପୈଠକୁ ସୁବିଧାଜନକ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ସେହିପରି ଚଳିତ ମାସର ଶେଷ ଦିନ ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ କହିଛି ଆସନ୍ତାକାଲି ଗୁଡ୍ ଫ୍ରାଇଡେ ଯୋଗୁଁ ମଧ୍ୟ ବ୍ୟାଙ୍କ ଛୁଟି ରହିବ ଆଗାମୀ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ସମ୍ବନ୍ଧୀୟ ବିଜ୍ଞାପନଗୁଡ଼ିକୁ ପ୍ରମାଣୀକୃତ କରିବା ଏବଂ ପେଡ୍ ନ୍ୟୁଜ୍ଗୁଡ଼ିକୁ ତଦାରଖ କରିବା ନିମନ୍ତେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ମିଡିଆ ସାର୍ଟିଫିକେସନ୍ ଓ ମନିଟରିଂ କମିଟି ଏମ୍ସିଏମ୍ସି ଗଠନ କରାଯାଇଛି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଅଫିସ୍ କାର୍ଯ୍ୟ କରୁଛି ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଏଚ୍ଡି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଯୋଗ୍ୟତା ପରୀକ୍ଷା ଏନ୍ଟିଏ ଦେବାକୁ ପଡ଼ିବ ଜାତୀୟ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଏହି ପରୀକ୍ଷା ପରିଚାଳନା କରିବ ଚଳିତ ଶିକ୍ଷାବର୍ଷ 2024-25 ଜାତୀୟ ଟେଷ୍ଟିଂ ଏଜେନ୍ସିର ସ୍କୋର ମାଧ୍ୟମରେ ଛାତ୍ରଛାତ୍ରୀମାନେ ପିଏଚ୍ଡି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ ପାଣିପାଗ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ଶୁଖିଲା ରହୁଥିବାରୁ ଆସନ୍ତା 3 ମଧ୍ୟରେ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ପଶ୍ଚିମ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 38-40 ଡିଗ୍ରୀ ଏବଂ ଉପକୂଳ ଓ ଉତ୍ତର ଓଡ଼ିଶାର ତାପମାତ୍ରା 36-38 ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ସୂଚନା ଅନୁସାରେ ଝାରସୁଗୁଡ଼ା ସୁନ୍ଦରଗଡ଼ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜିଠାରୁ ହେଲା ଆରମ୍ଭ ସାଧାରଣ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ରାଜ୍ୟସ୍ତରୀୟ ପ୍ରବର୍ତ୍ତନ କମିଟି ବୈଠକରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରାଜ୍ୟର ସରକାରୀ ସ୍କୁଲ୍ଗୁଡ଼ିକରେ ପିଏମ୍ସି ସ୍କୁଲ୍ ଯୋଜନା ଲାଗୁ କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ଏବଂ ରାଜ୍ୟର ପଶ୍ଚିମ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗର ସୂଚନା ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା